ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 2027 ଜନଗଣନା ପାଇଁ 11,718 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ପର୍ଯ୍ୟାୟ ଅତିରିକ୍ତ ଖର୍ଚ୍ଚ ଦାବି ଆଜି ଲୋକସଭାରେ ଆଗତ କଲେ ଅର୍ଥମନ୍ତ୍ରୀ ଦେଶରେ ବିମାନ ପ୍ରସ୍ତୁତିକୁ ପ୍ରୋହାହନ ଦେବା ପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର ମଣିପୁରର ସେନାପତିଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଏବଂ 19 ବର୍ଷରୁ କମ୍ ପୁରୁଷ ଏସିଆକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସଂଯୁକ୍ତ ଆରବ ଏମିରେଟ୍ସକୁ 234 ରନ୍ରେ ପରାସ୍ତ କଲା ଭାରତ ଦେଶରେ ଆଗାମୀ 2027 ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ୍ 11,718 କୋଟି ଟଙ୍କା ମଞ୍ଜୁର କରିଛନ୍ତି ନୂଆଦିଲ୍ଲୀରେ ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 2027ର ଜନଗଣନା କ୍ରମାନ୍ୱୟରେ ଷୋଡ଼ଶ ଏବଂ ସ୍ୱାଧୀନତା ପରଠାରୁ ଅଷ୍ଟମ ଜନଗଣନା ହେବ ଭାରତର ଜନଗଣନା ବିଶ୍ୱର ସର୍ବବୃହତ୍ ପ୍ରଶାସନିକ ଏବଂ ତଥ୍ୟଭିତ୍ତିକ କାର୍ଯ୍ୟ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି
भारत का सेंसस इट्स कंसिडर्ड एज द लार्जेस्ट एडमिनिस्ट्रेटिव एंड स्टैटिस्टिकल एक्सरसाइज इन द एंटायर वर्ल्ड सेंसस देश की जनसंख्या को एक पर्टिकुलर पॉइंट ऑफ टाइम में इन्यूमरेट करता है जीरो आवर्स ऑफ 1 मार्च 2027 यानी 28 फरवरी और 1 मार्च की जो मिडनाइट है विल बी द रेफरेंस आर फॉर एंटायर सेंसस 1 अक्टूबर 2026 के जीरो आवर्स को स्नो बाउंड एरियाज के लिए डिसाइड किया गया है
ସେ କହିଛନ୍ତି ଏହି ଅବସରରେ ଜାତିଭିତ୍ତିକ ଜନଗଣନା ମଧ୍ୟ କରାଯିବ ଏତଦ୍ବ୍ୟତୀତ ଏହା ହେଉଛି ସର୍ବପ୍ରଥମ ଡିଜିଟାଲ ଜନଗଣନା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସଂସ୍କରଣରେ ଉପଲବ୍ଧ ମୋବାଇଲ୍ ଆପ୍ ଦ୍ୱାରା ତଥ୍ୟ ସଂଗ୍ରହ କରାଯିବ 30 ଲକ୍ଷ କର୍ମଚାରୀ ଏହି ପ୍ରକ୍ରିୟାରେ ନିୟୋଜିତ ହେବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି
ये सेंसस अपने आप में एक अनूठा सेंसस होगा दिस विल बिकम द फर्स्ट एवर डिजिटल सेंसस और सबसे बड़ी बात है कि पर्सनल डेटा प्रोटेक्शन का जो कानून बना है डीपीडीपी उसके तहत जितने प्रोटेक्शंस और जो राइट्स सिटीजन्स को दी गई है उनका ध्यान रख के सेंसस को कंप्लीट इसका डिजिटल डिजाइन किया गया है
ଶ୍ରୀ ବୈଷ୍ଣବ କହିଛନ୍ତି 2027ର ଜନଗଣନା ପ୍ରକ୍ରିୟାରେ ଦେଶର ସମଗ୍ର ଜନସଂଖ୍ୟାକୁ ସାମିଲ କରାଯିବ ଏହା 2 ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପ୍ରଥମେ ଆସନ୍ତା ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରତ୍ୟେକ ଘରର ତାଲିକା ପ୍ରସ୍ତୁତ କରାଯିବ ଏହି ପ୍ରକ୍ରିୟାରେ ଘରକୁ ଘର ବୁଲି ସ୍ୱତନ୍ତ୍ର ପ୍ରଶ୍ନ ମାଧ୍ୟମରେ ଗୃହ ଏବଂ ଜନସଂଖ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ଏ ସମ୍ପର୍କରେ ଅଧିକ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି
सेंसस दो फेजेस में होगा फेज वन में फोकस रहेगा हाउसहोल्ड्स के अंदर क्या एमिनिटीज हैं, हाउसिंग कंडीशन कैसी है कच्चा घर है पक्का घर है घर में कितने रूम्स हैं किस तरह से घर में कोई व्हीकल है घर में इलेक्ट्रिसिटी कनेक्शन कैसा है दैट विल बी दी बेस फॉर फेज टू जिसमें बहुत इंपॉर्टेंट है डेमोग्राफिक सोशियो कल्चरल एंड इकोनॉमिक पैरामीटर्स का इन्यूमरेशन किया जाएगा पूरी जनसंख्या का ये फरवरी 2027 के हिसाब से किया जाएगा भारत के कानूनों के हिसाब से
କେନ୍ଦ୍ର କ୍ୟାବିନେଟ୍ ଆଜି କୋଇଲା ଲିଙ୍କେଜ୍ ନୀତିରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ କୋଲ୍ ସେତୁକୁ ମଞ୍ଜୁରୀ ଦେଇଛନ୍ତି ଏହାଦ୍ୱାରା ଏହି ପ୍ରକ୍ରିୟା ଅଧିକ ସହଜ ଓ ପ୍ରଭାବଶାଳୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସେ କହିଛନ୍ତି କୋଇଲା କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହେଉଛି ଶିଳ୍ପାନୁଷ୍ଠାନଗୁଡ଼ିକରେ କୋଇଲାକୁ ଦୀର୍ଘସୂତ୍ରୀ ଭିତ୍ତିରେ ବ୍ୟବହାର କରିବା ଉଦ୍ଦେଶ୍ୟରେ କୋଲ୍ ଲିଙ୍କେଜ୍ ନିଲାମୀ ପ୍ରକ୍ରିୟାକୁ ବ୍ୟବହାର କରାଯାଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ସେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ଆଜି 2026 ଋତୁ ଲାଗି ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏହାଦ୍ୱାରା ନଡ଼ିଆର ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକମାନଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2025-26 ଆର୍ଥିକ ବର୍ଷ ଲାଗି ପ୍ରଥମ ପର୍ଯ୍ୟାୟ ଅତିରିକ୍ତ ଖର୍ଚ୍ଚ ଦାବି ଏବଂ ବିନିଯୋଗ ବିଲ୍ 2025 ଆଗତ କରିଛନ୍ତି ଏହି ଆର୍ଥିକ ବର୍ଷ ଲାଗି କନ୍ସୋଲିଡେଟେଡ୍ ପାଣ୍ଠିରୁ ଖର୍ଚ୍ଚ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିବା ନିମନ୍ତେ ଏହି ବିଲ୍ ଆଗତ କରାଯାଇଛି ଏତଦ୍ବ୍ୟତୀତ 1,32,000 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଲାଗି ଏହି ବିଧେୟକ ସଂସଦର ଅନୁମୋଦନ ଲାଗି ଉପସ୍ଥାପନ କରାଯାଇଛି ଏହି ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ଜଗଦମ୍ବିକା ପାଲ୍ ଦେଶର କୃଷକ ଓ ଗରିବମାନଙ୍କ କଲ୍ୟାଣ ଲାଗି ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ପ୍ରଶଂସା କରିଛନ୍ତି ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପିଏମ୍ କିଷାନ ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରିବା ଏବଂ ଚାଷୀମାନଙ୍କୁ ରିହାତି ଦରରେ ସାର ଯୋଗାଇ ଦେବା ଭଳି ପଦକ୍ଷେପ ଏଥିରେ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଦେଶରେ ସରକାର ବିମାନ ପ୍ରସ୍ତୁତିକୁ ପ୍ରୋହାହନ ଦେବା ଲାଗି ଖୁବ୍ ଶୀଘ୍ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ କହିଛନ୍ତି। ଆଜି ଲୋକସଭାରେ ଦେଶବ୍ୟାପୀ ବିମାନ ଭଡ଼ା ବୃଦ୍ଧି ପାଇବା ସମ୍ପର୍କରେ ସାଂସଦଙ୍କର ଉଦ୍ବେଗ ଉପରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ନାଇଡୁ ବିମାନ ଚଳାଚଳ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ମେଣ୍ଟାଇବା ଉଦ୍ଦେଶ୍ୟରେ ଦେଶରେ ମେଡ୍ ଇନ୍ ଇଣ୍ଡିଆ ବିମାନ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ରୁଷର ବିମାନ କମ୍ପାନୀ ସୁଖୋଇ ଏସ୍ଜେ 100 ସହିତ ମିଳିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବାର ସମ୍ଭାବନା ରହିଛି। ଶ୍ରୀ ନାଇଡୁ କହିଛନ୍ତି ଅତ୍ୟାବଶ୍ୟକ ପରିସ୍ଥିତିରେ ବିମାନ ଭଡ଼ାକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ କ୍ଷମତା ରହିଛି ଏବଂ ଅନେକ ସ୍ଥାନରେ ସରକାର ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି। ଏହାଦ୍ୱାରା ଯାତ୍ରୀମାନେ ଅଧିକ ଭଡ଼ାଜନିତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଣିପୁରର ସେନାପତି ଜିଲ୍ଲା ପରିଦର୍ଶନ କରିବା ସହିତ ସେଠାରେ 6 ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ସେଥିମଧ୍ୟରେ 25 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଆଦର୍ଶ ଆବାସିକ ବିଦ୍ୟାଳୟ, 10 କୋଟି ଟଙ୍କା ବ୍ୟୟରେ 2 ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ଏବଂ 11 କୋଟି ଟଙ୍କା ଅଟକଳରେ ନିର୍ମିତ ହୋଇଥିବା 2 ସେତୁ ଅନ୍ତର୍ଭୁକ୍ତ। ଏତଦ୍ବ୍ୟତୀତ ସେ ଛାତ୍ରାବାସ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଅନ୍ୟ 5 ଉନ୍ନୟନମୂଳକ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଛନ୍ତି। ସେନାପତି ଜିଲ୍ଲା ମୁଖ୍ୟାଳୟରେ ଏକ ରିଲିଫ୍ ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି। ସେହିଭଳି ରାଜ୍ୟର ମରମ ଜନଜାତିର ନେତାଙ୍କ ସହିତ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ପିଏମ୍ ଜନ୍ମନ୍ ଅଧୀନରେ ଅବହେଳିତ ଜନଜାତି ସମ୍ପ୍ରଦାୟଙ୍କ ଜୀବନ ମାନ ଉନ୍ନତ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ମଣିପୁରର ଜନଜାତି ବର୍ଗଙ୍କ ସମ୍ମାନ, ସୁରକ୍ଷା ଏବଂ ଅଭିବୃଦ୍ଧି ସୁନିଶ୍ଚିତ କରିବା ସହ ଦେଶର ବିକାଶ ଦିଗରେ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ମରମ ଜନଜାତି ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସିକିମ୍ରେ 12 ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଏଥିଲାଗି ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଆଧାରରେ ବିଧାନସଭା ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସିକିମ୍ରେ ସମସ୍ତ ସମ୍ପ୍ରଦାୟଙ୍କ ଲାଗି ସାମାଜିକ ସୁରକ୍ଷା ଏବଂ ଅପାର ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ପ୍ରମୁଖ ମାଇଲଖୁଣ୍ଟ ରୂପେ ସାବ୍ୟସ୍ତ ହେବ ବୋଲି ବିଧାନସଭାରେ ମତ ପ୍ରକାଶ ପାଇଛି। ନିର୍ବାଚନ ଆୟୋଗ 8 ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ତଦାରଖ ପାଇଁ ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ। ଆସନ୍ତା ବର୍ଷ ଫେବୃୟାରୀ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ହେବା ପର୍ଯ୍ୟନ୍ତ ଏହି ପର୍ଯ୍ୟବେକ୍ଷକମାନେ ସମ୍ପୃକ୍ତ ରାଜ୍ୟରେ ସପ୍ତାହରେ 2 ଉପସ୍ଥିତ ରହିବେ। ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ରାଜ୍ୟ ତଥା ଜିଲ୍ଲାସ୍ତରୀୟ ନେତୃତ୍ୱଙ୍କ ସହିତ ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ବୈଠକ କରିବେ। ସମଗ୍ର ପ୍ରକ୍ରିୟାକୁ ସୁଗମ ତଥା ସ୍ୱଚ୍ଛ କରିବା ସହିତ ଏଥିରେ ସେମାନଙ୍କର ଅଂଶଗ୍ରହଣକୁ ଅଧିକ ବଜାୟ ରଖିବା ଲାଗି ଏହି ପର୍ଯ୍ୟବେକ୍ଷକମାନେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆହୁତ ବୈଠକ ଯୋଗଦେବେ। ସମଗ୍ର ସଂଶୋଧନ ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ କରିବା ସହିତ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି କିମ୍ବା କୌଣସି ଅଯୋଗ୍ୟ ବ୍ୟକ୍ତି ଯେଭଳି ଭୋଟର ତାଲିକାରେ ସାମିଲ ହୋଇ ନ ପାରନ୍ତି ତାହା ସୁନିଶ୍ଚିତ କରିବା ହେଉଛି ଏହି ପର୍ଯ୍ୟବେକ୍ଷକମାନଙ୍କର କାର୍ଯ୍ୟ ବୋଲି ଆୟୋଗ କହିଛନ୍ତି। ଦେଶରେ ରେଳ ଦୁର୍ଘଟଣା 90% ହ୍ରାସ ପାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି 2004 2014 ମଧ୍ୟରେ ଦେଶରେ 1711 ରେଳ ଦୁର୍ଘଟଣା ଘଟିଥିବା ସମୟରେ 2024-25 ବର୍ଷରେ ଏହା 31 ହ୍ରାସ ପାଇଛି। ଏହି ସଂଖ୍ୟା 2025-26 11 ରହିଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଭାରତୀୟ ରେଳବାଇ କାର୍ଯ୍ୟ କରୁଛି। କ୍ରିକେଟ୍। 19 ବର୍ଷରୁ କମ୍ ପୁରୁଷ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ପ୍ରାରମ୍ଭିକ ମ୍ୟାଚ୍ରେ ଆଜି ଭାରତ ସଂଯୁକ୍ତ ଆରବ ଏମିରେଟ୍ସକୁ 234 ରନ୍ରେ ପରାସ୍ତ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 6 ହରାଇ 433 ରନ୍ ସଂଗ୍ରହ କରିଥିଲା। 434 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସଂଯୁକ୍ତ ଆରବ ଏମିରେଟ୍ସ ନିର୍ଦ୍ଧାରିତ 50 ଓଭରରେ 7 ହରାଇ ମାତ୍ର 159 ରନ୍ କରିପାରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। 2027 ଜନଗଣନା ପାଇଁ 11,718 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ପର୍ଯ୍ୟାୟ ଅତିରିକ୍ତ ଖର୍ଚ୍ଚ ଦାବି ଆଜି ଲୋକସଭାରେ ଆଗତ କଲେ ଅର୍ଥମନ୍ତ୍ରୀ। ମଣିପୁରର ସେନାପତିଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି। ଏବଂ 19 ବର୍ଷରୁ କମ୍ ପୁରୁଷ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସଂଯୁକ୍ତ ଆରବ ଏମିରେଟ୍ସକୁ 234 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।